ସୁରେନ୍ଦ୍ର ମହାନ୍ତିଙ୍କର ଏକ ପ୍ରସିଦ୍ଧ ଗଳ୍ପ ମରାଳର ମୃତ୍ୟୁ। ନୀଳାମ୍ବର ଦାସଙ୍କ ମାଳିକାର ଭବିଷ୍ୟବାଣୀ ସତ୍ୟ ହୋଇଛି। ଭକ୍ତବୃନ୍ଦ ଅନାହତ ବିଶ୍ୱାସରେ ଯାହା ଏତେ କାଳ ଧରି ଅପେକ୍ଷା କରିଥିଲେ ତାହା ଉପଗତ ହୋଇଛି। ନୀଳ କଳ୍ପବଟ ତଳୁ ସିଦ୍ଧ ନିରଞ୍ଜନଙ୍କର ଖଞ୍ଜଣି ବାହାରିଛି। ବୋଲ ହରିବୋଲ, ହରିବୋଲ ଲହରିଆ ହରିବୋଲ ଧ୍ୱନିର ପ୍ରତିଧ୍ୱନି ନୀରବ ହୋଇଗଲେ, କଣ୍ଠଧ୍ୱନି କ୍ଳାନ୍ତ ହୋଇଗଲେ, ଖଞ୍ଜଣି ଟିପା ସହିତ ଆଉ ଦଳେ ଗାଇ ଉଠୁଛନ୍ତି, ନୀଳ କଳ୍ପ ବଟ ମୂଳେ ନିତ୍ୟ ଖେଳେ ହଂସ ଯମୁନା ଜଳେଲୋ, ଲେଉଟି ହଂସ ପିଉଛି ପାଣି ଲାଞ୍ଜରେ ଥଣ୍ଟ ଦେଉଛି ହାଣିଲୋ। କ୍ଳାନ୍ତି ନାହିଁ, ବିରାମ ନାହିଁ, ବିଶ୍ରାମ ନାହିଁ। ଗତ ଗୋଟିଏ ସପ୍ତାହ ଧରି ଅହୋରାତ୍ର ଏହି ଲୀଳା ଚାଲିଛି, ଆଉ କେତେଦିନ ଚାଲିବ ତାହା ମଧ୍ୟ କେହି ଜାଣନ୍ତି ନାହିଁ। ଏହାଫଳରେ ନୂଆ ବନ୍ଦର ପର୍ଯ୍ୟନ୍ତ GBR ଡିଭିଜନର ଯେଉଁ ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଥିଲା ତାହା ପ୍ରାୟ ବନ୍ଦ ହୋଇପଡ଼ିଛି। ବହୁ ବର୍ଷ ପୂର୍ବେ ଯେଉଁଠି ପ୍ରାଚୀନ ନଦୀରେ ଗୋଟିଏ ଧାର କୋଇଲି ନଦୀ ନାମରେ ବହିଯାଇ ଉତ୍ତରେଶ୍ୱରୀଙ୍କଠାରେ ପୁଣି ପ୍ରାଚୀ ସହିତ ମିଶିଯାଇଥିଲା, ଆଜି ସେଠି କୃଷିକ୍ଷେତ ଓ ପଲ୍ଲୀଗ୍ରାମ। ତାରି ମଝିରେ ଗୋଟିଏ ପ୍ରକାଣ୍ଡ ବାଲିଚର ଆଜି ସୁଦ୍ଧା କୋଇଲି ନଦୀ ଗର୍ଭର ଅବଶେଷ ରୂପେ ରହିଯାଇଛି। ଚର ମଝିରେ ଗୋଟିଏ ପ୍ରକାଣ୍ଡ ବରଗଛ, କୋଇଲି ନଦୀ ଏହି ବରଗଛ କଡ଼ ଦେଇ ବହିଯାଉଥିଲା। ଗଛଟି କେତେ ଶହ ବର୍ଷର ପୁରୁଣା ନିଶ୍ଚିତ ଭାବରେ ତାହା କେହି କହିପାରନ୍ତି ନାହିଁ। କେହି କହନ୍ତି 200, କେହି କହନ୍ତି 500, ଆଉ କେହି କହନ୍ତି ଏହି ବଟମୂଳେ ଶୁକମୁନି ପରୀକ୍ଷିତଙ୍କୁ ବ୍ରହ୍ମଜ୍ଞାନ ଶିକ୍ଷା ଦେଇଥିଲେ। ବଟ ଓହଳରୁ ନୂଆ ଗଛ କୁଆଁ ମିଳିଛି, ପୁରୁଣା ଗଛର ଗଣ୍ଡି ଶୁଖି ନୂଆ ଗଛ ସହିତ ମିଶିଯାଇଛି। ଅତୀତର ଅସୁମାରୀ ବର୍ଷ ଧରି ଅନନ୍ତ ଜୀବନ ଓ ମୃତ୍ୟୁହୀନ ସୃଷ୍ଟିର ଅନାହତ ଲୀଳା ଏହି ବଟମୂଳେ ଅଭିନୀତ ହୋଇଆସିଛି। ଲୋକମୁଖରେ ଏହି ବଟର ନାମ ନୀଳକଳ୍ପ। କେତେ ଶହ ବର୍ଷ ପୂର୍ବେ ଏହି ବଟମୂଳେ ସିଦ୍ଧ ନିରଞ୍ଜନଙ୍କର ଆଶ୍ରମ ଓ ଗାଦି ଥିଲା। ଯିଏ ଯେଉଁ ମନାସ ନେଇ ଏଠାକୁ ଆସୁଥିଲେ ତାହା ନୀଳକଳ୍ପ ତଳେ ସିଦ୍ଧ ନିରଞ୍ଜନଙ୍କ ଆଶୀର୍ବାଦରେ ପୂର୍ଣ୍ଣ ହେଉଥିଲା। ସହସ୍ର ସହସ୍ର ଭକ୍ତ ଓ ଯାତ୍ରୀଙ୍କ ପକ୍ଷରେ ଏହା ଏକ ତୀର୍ଥଭୂମିରେ ପରିଣତ ହୋଇଥିଲା। ମାତ୍ର ହଠାତ୍ କ'ଣ ଅନାଚାର ବ୍ୟାପିଲା। ସିଦ୍ଧ ନିରଞ୍ଜନ ଦିନେ ରାତି ଅଧରେ ହଠାତ୍ କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ। ନିରଞ୍ଜନଙ୍କ ପରେ ତାଙ୍କର କେହି ଜଣେ ଶିଷ୍ୟ ସେଠାରେ ଗୋଟିଏ ମଠ ପ୍ରତିଷ୍ଠା କରି ଗାଦିର ଅଧିକାରୀ ହୋଇଥିଲେ। ମାତ୍ର ନିର୍ବଂଶ ହେବା ପାଇଁ ନିରଞ୍ଜନ ଅଲେଖ ପୁରୁଷଙ୍କଠାରୁ ବର ପାଇଥିଲେ। ତେଣୁ ଉତ୍ତରାଧିକାରୀ ସୂତ୍ରରେ ଗାଦିର ଅଧିକାରୀ ଯିଏ ହେଲେ, ଅଳ୍ପ କାଳ ପରେ କୁଷ୍ଠବ୍ୟାଧିରେ ତାଙ୍କର ବଂଶ ଲୋପ ପାଇଥିଲା। ସେହିଦିନୁ ନୀଳକଳ୍ପ ତଳେ ନିରଞ୍ଜନଙ୍କର ଗାଦି ଲୋପ ପାଇଅଛି। ଏସବୁ ବହୁ କାଳର ଆଞ୍ଚଳିକ କିମ୍ବଦନ୍ତୀ। ସେହିଦିନୁ ଲୋକଶ୍ରୁତିରେ ଗୋଟିଏ ପରମ୍ପରା ଗଢ଼ି ଆସିଛି, କଳିଯୁଗ ଶେଷରେ ନୀଳକଳ୍ପ ତଳୁ ସିଦ୍ଧ ନିରଞ୍ଜନଙ୍କର ଖଞ୍ଜଣି ପୁଣି ବାହାରିବ, ସେଇଥିରେ ସତ୍ୟଯୁଗର ଘୋଷଣା ହେବ। କାଳର ନଦୀରେ ସୁଅ ବହିଯିବା ପରି ତାପରେ ବହୁ ଯୁଗ ବିତିଯାଇଛି। କୋଇଲି ନଦୀର ଧାର ବାଲିରେ ପୋତି ହୋଇ ନିଶ୍ଚିହ୍ନ ହୋଇଛି। ବିଶ୍ୱାସର ନଦୀଗର୍ଭ ମଧ୍ୟ ସନ୍ଦେହର ବାଲିଚରରେ ପୋତି ହୋଇ ପଡ଼ିଛି। ନୀଳକଳ୍ପ ତଳୁ ସିଦ୍ଧ ନିରଞ୍ଜନଙ୍କ ଖଞ୍ଜଣି ବାହାରିବାର ପ୍ରତୀକ୍ଷା କରି କରି ପ୍ରାୟ ସମସ୍ତେ ଭୁଲି ଯାଇଛନ୍ତି। ତଥାପି ବର୍ଷରେ ଥରେ ପ୍ରତି ବୈଶାଖ ପୂର୍ଣ୍ଣିମା ଦିନ ନୀଳକଳ୍ପ ତଳେ ଗୋଟିଏ ଛୋଟିଆ ମେଲଣ ହୁଏ। ଏହି ଦିନ କାଳେ ନୀଳକଳ୍ପ ମୂଳେ ନିରଞ୍ଜନଙ୍କର ଆବିର୍ଭାବ ହୋଇଥିଲା। ମେଲଣରେ ସେହି ସ୍ମୃତିର ଉଦ୍ବୋଧନ ପାଇଁ ରାତିସାରା ନାମକୀର୍ତ୍ତନ ହୁଏ। ବର୍ଷରେ ସେହି ଗୋଟିଏ ଦିନ ନୀଳକଳ୍ପ ବଟର ପ୍ରତିଷ୍ଠା ତଳହଟିଆ ଧୋଇଆମୂଲକରେ ପ୍ରଚାରିତ ହେଲେ ହେଁ ନୀଳକଳ୍ପର ସେ ପୂର୍ବ ମହାତ୍ମ୍ୟ ଆଉ ନାହିଁ। ଜମିଦାରୀ ଅମଳ ଥିବା ପର୍ଯ୍ୟନ୍ତ ଜମିଦାରଙ୍କ ଭୟରେ ଗଛରେ କେହି ହାତ ଦେଉନଥିଲେ। ମାତ୍ର ଜମିଦାରୀ ଉଚ୍ଛେଦ ପରେ ସରକାରୀ ଅନାବାଦୀ ଜମି ଉପରେ ଥିବାରୁ ସେ ଅଞ୍ଚଳରେ ମଡ଼ା ଜଳା ଇଟା ପୋଡ଼ାଠାରୁ ଆରମ୍ଭ କରି ଜାଳେଣୀ କାଠର ପ୍ରୟୋଜନ ପଡ଼ିଲେ ନୀଳକଳ୍ପର ଶାଖା ପ୍ରଶାଖା ସେ ଅଭାବ ପୂର୍ଣ୍ଣ କରିଥାଏ। ପ୍ରଥମେ ଯେତେବେଳେ ବିଜୁଳି ତାର ଏଇ ବାଟ ଦେଇ ଗଲା, ସେତେବେଳେ ନୀଳକଳ୍ପର ପ୍ରାୟ ଅଧେ ଡାଳ କାଟି ଦିଆଗଲା। ପୁଣି ଯେତେବେଳେ ଟେଲିଫୋନ୍ ଆସିଲା, ସେତେବେଳେ ଆଉ ଅଧେ ଡାଳ କାଟିଦେବାକୁ ପଡ଼ିଲା। ଚିତା ତିଳକ କଟା କେତେ ମରହଟିଆ ବୁଢ଼ା ସେତେବେଳେ ଏହାର ପ୍ରତିବାଦ କରିଥିଲେ। ମାତ୍ର ସେମାନଙ୍କ ପ୍ରତିବାଦ ସେ ଅଞ୍ଚଳର ପ୍ରଗତିକାମୀ ଯୁବକ ସମାଜର ଉଚ୍ଛ୍ୱସିତ କୋଳାହଳ ମଧ୍ୟରେ ନୀରବ ହେବାକୁ ବେଶୀ ବିଳମ୍ବ ଲାଗିନଥିଲା। କଟା ଛଟା ହୋଇ ନୀଳକଳ୍ପ ଦିଶିଲା ଦାଢ଼ି ଜଟା କଟା ସ୍ୱୟଂ ସିଦ୍ଧ ନିରଞ୍ଜନଙ୍କ ପରି। ଏହାପରେ GBR ଡିଭିଜନର ସର୍ଭେକାରୀ ଇଞ୍ଜିନିୟରମାନେ ନୀଳକଳ୍ପକୁ କାଟି ସେଇ ବାଟେ ରେଳପଥ ନେବା ପାଇଁ ଓଭରସିଅର ଓ ମଜୁରିଆ ଦଳଘେନି ଯେଉଁଦିନ ପହଞ୍ଚିଲେ ସେଦିନ କୌଣସି ପ୍ରିୟଜନର ଆସନ୍ନ ମୃତ୍ୟୁରେ ପରିବାରବର୍ଗ ବେଦନାଦଗ୍ଧ ହେବା ପରି ଯୁବକ ବୃଦ୍ଧ ନିର୍ବିଶେଷରେ ସେ ଅଞ୍ଚଳର ସମସ୍ତେ ମର୍ମାହତ ହେଲେ। ନୀଳକଳ୍ପବଟକୁ ଅକ୍ଷତ ରଖିବା ପାଇଁ ସେମାନଙ୍କର ଦାବି ଏକ ଆନ୍ଦୋଳନରେ ପରିଣତ ହୋଇପଡ଼ିଲା। ମାତ୍ର ନୀଳକଳ୍ପବଟକୁ ରକ୍ଷା କରିବା ଉଦ୍ଦେଶ୍ୟରେ ରେଳପଥକୁ ଅନ୍ୟଆଡ଼େ ବୁଲେଇଲେ କେତେ ଖଣ୍ଡ ଗ୍ରାମ ଉଠାଇବାକୁ ପଡ଼ିବ। ଯେଉଁ ଗ୍ରାମ ସବୁ ଉଠିଯିବାର ଆଶଙ୍କା ହେଲା ସେ ଗ୍ରାମବାସୀମାନେ ଆତ୍ମରକ୍ଷା ପାଇଁ ଅନ୍ୟ ଏକ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଏହାପରେ ପ୍ରକାଣ୍ଡକାୟ ବୁଲ୍ଡୋଜରମାନଙ୍କର ଆଘାତ ଓ ଆକ୍ରମଣରେ 60 ଫୁଟ ଗୋଲେଇ ବିଶିଷ୍ଟ ପୁରାତନ ନୀଳକଳ୍ପବଟ ଆକ୍ରାନ୍ତ ଦୁର୍ଗର ପ୍ରାଚୀର ଭାଙ୍ଗିବା ପରି ଉପୁଡ଼ି ପଡ଼ିଲା। ତାପରେ ବଟ ତଳୁ ବାହାରିଥିଲା ବାବା ନିରଞ୍ଜନ ଦାସଙ୍କର ପ୍ରତ୍ୟାଶିତ ଖଞ୍ଜଣି। ଏଥିରେ ସନ୍ଦେହ କରିବା ପାଇଁ କିଛି ନଥିଲା। ଇଞ୍ଜିନିୟର ଓ ଓଭରସିଅରମାନେ ସ୍ୱଚକ୍ଷୁରେ ଦେଖିଛନ୍ତି କଳ୍ପବଟ ଉପୁଡ଼ି ତଳେ ପଡ଼ିବା ପରେ ଏକ ପ୍ରଚଣ୍ଡ ଆଘାତରେ ଛିଟକି ପଡ଼ିବା ପରି ବାହାରକୁ ଛିଟକି ପଡ଼ିଥିଲା ମାଟିରେ ପୋତା ହୋଇଥିବା ଗୋଟାଏ କାଠ ବାକ୍ସ। ପଟୁମାଟି ଓ ବାଲିର ଆସ୍ତରଣ ତଳେ ବହୁକାଳ ପୋତି ହୋଇ ରହିଥିବା ଫଳରେ ବାକ୍ସର କାଠ ଜୀର୍ଣ୍ଣ ଓ କୀଟଦଂଷ୍ଟ ହୋଇପଡ଼ିଥିଲା। ଏହି ବାକ୍ସ ଭିତରୁ ବାହାରିଥିଲା ବାବା ନିରଞ୍ଜନ ଦାସଙ୍କର ଖଞ୍ଜଣି। ପ୍ରୋଜେକ୍ଟର କାର୍ଯ୍ୟ ପ୍ରାୟ ବନ୍ଦ କହିଲେ ଚଳେ। ସ୍ଥାନୀୟ ଶ୍ରମିକମାନେ ମଜୁରୀ ଉପାର୍ଜନର ତୁଚ୍ଛତା ଛାଡ଼ି ଚିତା ତିଳକ କାଟି ଗୋଟିଏ ଗୋଟିଏ ଭକ୍ତ ହୋଇଯାଇଛନ୍ତି। ଏପରିକି ପଶ୍ଚିମା ଓ ତେଲେଙ୍ଗା ମଜୁରିଆମାନେ ସୁଦ୍ଧା ବାବା ନିରଞ୍ଜନ ଦାସଙ୍କର ଖଞ୍ଜଣି ଆବିର୍ଭୂତ ହେବାର ଅଲୌକିକତାରେ ଅଭିଭୂତ ହୋଇପଡ଼ିଛନ୍ତି। ପଚେଇ ମଦ ଓ ରେଜାମାନଙ୍କର ଦେହ ପାଇଁ ସ୍ୱାନଯୁଦ୍ଧ ଭୁଲି ଗଣଭକ୍ତିର ଏହି ଅଭୂତପୂର୍ବ ବନ୍ୟାରେ କାଠିକୁଟା ପରି ଭାସିଯାଇ କଳ୍ପବଟ ମୂଳେ ରୁଣ୍ଡ ହୋଇଛନ୍ତି। ବିରାଟକାୟ ଏୟାର୍ଥ ମୁଭିଂ ମେସିନ୍, ବୁଲ୍ଡୋଜର ଓ କଂକ୍ରିଟ୍ ମିକ୍ସଚର୍ମାନ ପ୍ରାଗୈତିହାସିକ ଦାନବମାନଙ୍କ ପରି ପ୍ରାଣହୀନ ଶବ ସଦୃଶ ଏଠି ସେଠି ପଡ଼ି ରହିଛନ୍ତି। ସବୁଆଡ଼େ ଏକ ପରିତ୍ୟକ୍ତ ରଣଭୂମିର କିମ୍ବୁତ ଦୃଶ୍ୟ। ପ୍ରୌଢ଼ ଇଞ୍ଜିନିୟର ଓଭରସିଅର ଓ ଅନ୍ୟ କର୍ମଚାରୀମାନେ ବେଳେବେଳେ କଳ୍ପବଟ ମୂଳେ ଉଙ୍କି ମାରୁଥିଲେ ହିଁ ତରୁଣ ଇଞ୍ଜିନିୟରମାନେ ଉନ୍ମାସିକ ହୋଇ ନୀଳକଳ୍ପବଟ ମୂଳର ଜନତା ଓ କିଳିକିଳା ରଡ଼ିରେ ସେମାନଙ୍କ ଭକ୍ତିର ଉଚ୍ଛ୍ୱାସକୁ ଜିପ୍ ଗାଡ଼ି ଭିତରୁ ଘୋର ଅବଜ୍ଞାନ ସହିତ ମୁହୂର୍ତ୍ତକ ପାଇଁ ଲକ୍ଷ୍ୟ କରି ଜିପ୍ ଓ ପିକ୍ଅପ୍ ଭ୍ୟାନ୍ମାନଙ୍କରେ ଧୂଳିଝଡ଼ ଉଡ଼ାଇ ଏକ ନିଷ୍ଫଳ ଅଭିମାନ ଓ ଅଧିକାରିତ୍ୱରେ ଇତସ୍ତତ ହେଉଛନ୍ତି। ଏସବୁର ଉର୍ଦ୍ଧ୍ୱରେ ଶହ ଶହ ଖଞ୍ଜଣି ଟିପା ସହିତ ଶୁଭୁଛି ସିଦ୍ଧ ନିରଞ୍ଜନ ବାବାଙ୍କର ରଚିତ ଭଜନ। ନୀଳକଳ୍ପବଟ ମୂଳେ ନିତ୍ୟ ଖେଳେ ହଂସ ଯମୁନା ଜଳେଲୋ। ପ୍ରାୟ 300 ବର୍ଷ ତଳେ ଯେଉଁଦିନ ଜଟାଜୁଟ ବୃତ୍ତ ସିଦ୍ଧ ନିରଞ୍ଜନ କେବଳ ଖଣ୍ଡେ ଖଞ୍ଜଣି, ପଳାଶ କାଠର ଖଣ୍ଡେ ବାଡ଼ି ଓ ଲାଉତୁମ୍ବାର ଭିକ୍ଷାତଳ ଧରି କୋଇଲି ନଦୀ ଧାରରେ ପହଞ୍ଚିଥିଲେ, ସେଦିନ ଏହି ଅପନ୍ତରା ଭୂମିରେ 5×25 ପ୍ରକୃତି ପରି ଶାଖା ମେଲି ଓହଳ ଲମ୍ବାଇ କଳ୍ପବଟ ଯେପରି ଏକ ଅନନ୍ତ ଛାୟାସ୍ନିଗ୍ଧ ପ୍ରତୀକ୍ଷାରେ ଠିଆ ହୋଇ ରହିଥିଲା। ସେଦିନ ଭକ୍ତିର ବନ୍ୟା ଦୁଇକୂଳ ଧୋଇ ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ସବୁ ପାରମ୍ପରିକ ଆଧ୍ୟାତ୍ମିକ ସାଧନା, ବିଶ୍ୱାସ ଓ ବିଚାରକୁ ଭସାଇ ନେଇଥିଲା। କମ୍ପନ ଓ ବେପଥୁର ବିଜୁଳି, କ୍ରନ୍ଦନ ଓ ନର୍ତ୍ତନର ମେଘ, ଆଲିଙ୍ଗନ ଓ ସତ୍କାରର ଶିହରିତ କଦମ୍ବ, ସ୍ନେହ ଓ ଅଶ୍ରୁର ବାରିଧାରାରେ ଭକ୍ତିର ଭରା ଆଷାଢ଼, ସଂଯମ ଓ ଯୋଗ ସାଧନାର ତୃଷିତ ଚିତ୍ତଭୂମିକୁ ସଜଳ ଶ୍ୟାମଳିମାରେ ସବୁଜ କରିଦେଇଥିଲା। ପିଣ୍ଡ ବ୍ରହ୍ମାଣ୍ଡ ସାଧନାର ସଂଯମ ଶୃଙ୍ଖଳା ମଧ୍ୟରେ ନିଗୃହୀତ ଦେହ ଯେପରି ଖୋଜୁଥିଲା, ଦେହର ମର୍ମିଳ ସ୍ପର୍ଶ, ମସ୍ତିଷ୍କ ଓ ହୃଦୟ ଯେପରି ଖୋଜୁଥିଲା ନବନୀତ କୋମଳ ଆବେଗର ଉତ୍ତେଜନା, ରାଧାକୃଷ୍ଣ ମିଳନର ଶୁଦ୍ଧା ଭକ୍ତି, ଗଣଧର୍ମ ପୁଣି ରାଜଧର୍ମ ରୂପେ ସେତେବେଳେ ସେ ଶୁଷ୍କ ଆଧ୍ୟାତ୍ମିକତାକୁ ମୌସୁମୀର ଝଡ଼ ପରି ଉଡ଼ାଇ ନେଇଥିଲା। ଅଦ୍ୱୈତର ଅଶରୀରୀ ପ୍ରଶାନ୍ତ ନୁହେଁ, ଦ୍ୱୈତଲୀଳାର ଅନ୍ତର୍ନିହିତ ମାନବୀୟ ବେଦନା ସମାଜର ଚିତ୍ତବୃତ୍ତିକୁ ବିଦଗ୍ଧ କରିଦେଇଥିଲା। ବ୍ରଜବୁଲି ଭାଷାର ମର୍ମିଳ ପଦାବଳୀ ଓ ଗୀତଗୋବିନ୍ଦର ସ୍ୱପ୍ନୀଳ ସଙ୍ଗୀତ ସେ ବେଦନା ଓ ବ୍ୟାକୁଳତାକୁ ଏକ ଅପୂର୍ବ ସୌକୁମାର୍ଯ୍ୟ ଓ ଲାଳିତ୍ୟରେ ବିମଣ୍ଡିତ କରି ନିଖିଳ ଚିତ୍ତକୁ ଅଭିଭୂତ କରିଦେଇଥିଲା। ଦେଶର ସବୁଆଡ଼େ ଭକ୍ତି ନାମରେ ମଦନା ନଳର ଦହନ ଜ୍ୱାଳାଜନିତ ଆର୍ତ୍ତନାଦ, ସଦର୍ପ ମଦନା ନଳ ଦହତି ମମ ମାନସଂ ଦେହିମୁଖ କମଳ ମଧୁପାନମ୍, ଅଥବା ଆଧ ଅଚଳ ହାସି ଆଧ ବଦନେ ହାସି ଆଧଇ ନୟନ ତରଙ୍ଗ, ଆଧ ଉରଜ ହେରି ଆଧ ଆଚର ଭରି ତବଧରୀ ଦଗ୍ଧ ଅନଙ୍ଗ। ଶୁଦ୍ଧା ଭକ୍ତି ମାର୍ଗର ସାଧକମାନେ ଜୈବିକ ପ୍ରେମର ଉଦ୍ଗମନ ଦ୍ୱାରା ଭଗବତ ସତ୍ତାର ସାମିପ୍ୟ ଓ ସାଯୁଜ୍ୟ ଏପରିକି ସାରୋପ୍ୟ ଲାଭ କରିବାରେ ଯେ ସମର୍ଥନ ହୋଇଥିଲେ ତା ନୁହେଁ, ମାତ୍ର ଏମାନଙ୍କର ସଂଖ୍ୟା ଥିଲା ଅଙ୍ଗୁଳିମେୟ। କିନ୍ତୁ ସମାଜରେ ଅଧିକାଂଶଙ୍କ ପାଇଁ ଶୁଦ୍ଧାଭକ୍ତି ନାମରେ ଏ ପ୍ରମତ୍ତତା ନିଜର ଅନର୍ଗଳ ପ୍ରବୃତ୍ତିର ଚରିତାର୍ଥତା ପାଇଁ ଏକ ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ଯଥାର୍ଥତା ସୃଷ୍ଟି କରିଥିଲା। ବୌଦ୍ଧ ତାନ୍ତ୍ରିକମାନଙ୍କର ଭ୍ରଷ୍ଟାଚାରରେ ଅନ୍ତତଃ ଆବୃଥିଲା। ସେମାନଙ୍କର ଗୁହ୍ୟକ ପୂଜାରେ କାମାର୍ଚ୍ଚନା ହେଉଥିଲା ଅତ୍ୟନ୍ତ ଗୋପନରେ, ଲୋକଲୋଚନର ଅନ୍ତରାଳରେ। ମାତ୍ର ଶୁଦ୍ଧାଭକ୍ତି ନାମରେ ସେ କଳଙ୍କ ଶିଷ୍ଟ ଓ ବିଶିଷ୍ଟ ସମାଜରେ ଆଧ୍ୟାତ୍ମିକ ଅଭିପ୍ସା ଓ ସାଧନାର ପ୍ରତିଷ୍ଠା ଲାଭ କରିବସିଲା। ପୁଣି ମହାମନ୍ତ୍ରୀ ରାମାନନ୍ଦ ରାୟ ଓ ଗଜପତି ମହାରାଜା ପୁରୁଷୋତ୍ତମଙ୍କ ପରି ରାଷ୍ଟ୍ରମୁଖ୍ୟମାନଙ୍କର ବିଦଗ୍ଧ ପୃଷ୍ଠପୋଷକତା ଲାଭ କରିବା ପରେ ଏହା ଓଡ଼ିଶାର ରାଜଧର୍ମ ରୂପେ ପ୍ରତିଷ୍ଠିତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବିଳମ୍ବିତ ପରିସ୍ଥିତିରେ ଓଡ଼ିଶାର ପାରମ୍ପରିକ ଯୋଗ ଓ ଜ୍ଞାନ ମାର୍ଗର ସାଧକମାନଙ୍କୁ କମ୍ ନିର୍ଯାତନା ଓ ଦୁର୍ଭୋଗ ସହ୍ୟ କରିବା ପାଇଁ ପଡ଼ିନଥିଲା। ଭକ୍ତି ନାମରେ ଏ ଆକୃତି ଦୈନ୍ୟ ଓ କାମୋନ୍ମତ୍ତତା ମଧ୍ୟରେ କାହିଁ ସାଧନାର ବଳିଷ୍ଠ ଆଧ୍ୟାତ୍ମିକ ଉଦ୍ଗମନ, କାହିଁ ଯୋଗର ମୁକ୍ତି, କାହିଁ ଶୂନ୍ୟ ମଧ୍ୟରେ ନିର୍ବାଣର ପ୍ରଶାନ୍ତି, ଅମାର୍ଜିତ ଜନତାର ପ୍ରମର୍ତ୍ତ ନର୍ତ୍ତନ ଓ ଉନ୍ମତ କୋଳାହଳ ମଧ୍ୟରେ କାହିଁ ସାଧକର ଉର୍ଜସ୍ୱଳ ଆଧ୍ୟାତ୍ମିକ ଅଭିପ୍ସା। ଯେଉଁମାନେ ମଠବାଡ଼ିର ପୃଷ୍ଠପୋଷକତା ଓ ସ୍ୱଚ୍ଛନ୍ଦ ନିରାପତ୍ତା ପୁଣି ରାଜଦଣ୍ଡ ଓ ଲୋକ ନିର୍ଯାତନାରୁ ସହଜ ଆତ୍ମରକ୍ଷା ପାଇଁ ନିଜର ବିଶ୍ୱାସ ଓ ବିଚାରରେ ଜଳାଞ୍ଜଳି ଦେବା ପାଇଁ କୁଣ୍ଠିତ ନ ହୋଇ ଏହି ନୂତନ ଧର୍ମ ଗ୍ରହଣ କଲେ, ସେମାନଙ୍କୁ ଘୋଷଣା କରିବା ପାଇଁ ପଡ଼ିଲା ଶ୍ରୀକୃଷ୍ଣ ବିଷ୍ଣୁଙ୍କର ପରିପୂର୍ଣ୍ଣ ଅବତାର, ପୁଣି ଶ୍ରୀକୃଷ୍ଣଙ୍କର ନିତ୍ୟ ରାସସ୍ଥଳୀ ବୃନ୍ଦାବନ ପୁରୀ ଶ୍ରୀକ୍ଷେତ୍ରର ଉର୍ଦ୍ଧ୍ୱରେ। ମାତ୍ର ଯେଉଁମାନେ ରୂପାତୀତ ଜଗନ୍ନାଥଙ୍କୁ ଆଦି ବିଷ୍ଣୁ, ମହାଶୂନ୍ୟ ଓ ତାଙ୍କ ଲୀଳାଭୂମି ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରେଷ୍ଠ ତୀର୍ଥ ରୂପେ ବିଶ୍ୱାସ କରି ଆସିଥିଲେ, ସେମାନେ ଶ୍ରୀକୃଷ୍ଣଙ୍କୁ ଶୂନ୍ୟ ରୂପୀ ଜଗନ୍ନାଥଙ୍କର ଷୋଳ କଳା ମଧ୍ୟରୁ ଗୋଟିଏ କଳା ଓ ବୃନ୍ଦାବନ ତାଙ୍କର ଅନ୍ୟତମ ଲୀଳାକ୍ଷେତ୍ର ବୋଲି ସ୍ୱୀକାର କଲେ ହିଁ ଗଣଭକ୍ତିର ଅନୁକୂଳ ସ୍ରୋତ ମଧ୍ୟରେ ନିଜର ସ୍ୱାଧୀନତା ଓ ବିଚାରକୁ ନିମଜ୍ଜିତ କରିପାରିନଥିଲେ। କିନ୍ତୁ ଏଥିପାଇଁ ସେମାନଙ୍କୁ କମ୍ ଦୁର୍ମୂଲ୍ୟ ଦେବା ପାଇଁ ପଡ଼ିନଥିଲା। ଆଧ୍ୟାତ୍ମିକ ସାଧନାର ପ୍ରାଣକେନ୍ଦ୍ର ପୁରୀ ଶ୍ରୀକ୍ଷେତ୍ରରୁ ସେମାନେ ରାଜଦଣ୍ଡ ଭୟରେ ବିତାଡ଼ିତ ହୋଇ ପ୍ରାଚୀଠାରୁ ବୈତରଣୀ ନଦୀର ମଧ୍ୟବର୍ତ୍ତୀ ଭୂମିରେ ଆତ୍ମଗୋପନ କରି ରହିଲେ। ଏହାପରେ ପଲ୍ଲୀପ୍ରାନ୍ତର ବହୁ ବଟତଳ, ବହୁ ଦୁର୍ଗମ ପାହାଡ଼ ଗୁମ୍ଫା ଏହି ସିଦ୍ଧ ସାଧକମାନଙ୍କର ଆଶ୍ରୟସ୍ଥଳୀରେ ପରିଣତ ହୋଇଥିଲା। ନିରଞ୍ଜନ ଯେଉଁଦିନ ଶ୍ରୀକ୍ଷେତ୍ରରୁ ଆସି କୋଇଲି ନଦୀ କୂଳରେ ଏହି ଅପନ୍ତରା ବଟତଳରେ ଆଶ୍ରୟ ବାନ୍ଧିଥିଲେ, ସେଦିନ କଦମ୍ବଗଡ଼ ଚୌପାଢ଼ୀର ଅଧିକାରୀ ନୀଳାଦ୍ରି ବିଷୋଇ ନିରଞ୍ଜନଙ୍କୁ ନିଜ ଗଡ଼କୁ ନିମନ୍ତ୍ରଣ କରି ସେଠାରେ ମଠ ପ୍ରତିଷ୍ଠା କରିବା ପାଇଁ ବହୁ ନିବେଦନ କରିଥିଲେ। ମାତ୍ର ଅତୀତରେ ରାଜଶକ୍ତିର ଅବିଚାର ଓ ରାଜଦଣ୍ଡର ନିର୍ଯାତନାର ସ୍ମୃତି ସିଦ୍ଧ ପରମ୍ପରାରେ ରାଜା ଓ ରାଜଶକ୍ତିଧରମାନଙ୍କୁ ଏକାନ୍ତ ଘୃଣିତ କରିଦେଇଥିଲା। ରାଜଧାନୀର ନିରାପତ୍ତା ଆଉ ନୁହେଁ, ପ୍ରତି ମୁହୂର୍ତ୍ତରେ ସେଠାରେ ସ୍ୱାଚ୍ଛନ୍ଦ୍ୟ ପାଇଁ ସ୍ୱାଧୀନତା ବିସର୍ଜନ ଦେବାକୁ ପଡ଼େ। ରାଜଶକ୍ତି ପ୍ରତି ଦୈନ୍ୟ ଓ ଆନୁଗତ୍ୟ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଜଳାଞ୍ଜଳି ଦେବା ପାଇଁ ପଡ଼େ ବ୍ୟକ୍ତିତ୍ୱ ଓ ପୌରୁଷର ମହିମା। ତା ଅପେକ୍ଷା ବରଂ ଏହି ବଟତଳର ସବୁଜ ମୁକ୍ତି ଓ ସାୟାସ୍ନିଗ୍ଧ ପ୍ରଶାନ୍ତି କାମଜ୍ୱାଳା ଓ ପ୍ରବୃତ୍ତିର ଆର୍ତ୍ତରଡ଼ିଠାରୁ ବହୁ ଦୂରରେ ଏହି ନିଭୃତ ଓ ନିର୍ଜନ ବଟତଳେ ନିରଞ୍ଜନଙ୍କୁ ପରମ ଶାନ୍ତିପ୍ରଦ ଲାଗିଲା। ଶିହରିତ କଦମ୍ବର ସୁରଭିତ ଛାୟା ନୁହେଁ, ଅନନ୍ତ ଜୀବନର ପ୍ରତିରୂପ ଏହି ବଟବୃକ୍ଷ ଛାୟା ପରମାତ୍ମା ସହିତ ଆତ୍ମାର ମିଳନ ପାଇଁ ପ୍ରଶସ୍ତ। ନିରଞ୍ଜନ ତେଣୁ ନୀଳାଦ୍ରି ବିଷୟଙ୍କର ଅନୁରୋଧ ଓ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରି ଏହି ବଟତଳେ ଆସ୍ଥାନ ବାନ୍ଧିଥିଲେ। ଶ୍ରୋତାବନ୍ଧୁ, ମରାଳର ମୃତ୍ୟୁ ଗଳ୍ପର ପ୍ରଥମ ଭାଗର ଏଇଠାରେ ପରିସମାପ୍ତି ହେଉଛି।